ଯୀଶୁର ସେବା କାମ ଆରମ୍ଭ କଲେ ସୈତାନ ନବ ଉପରେ ଜୟବାନ କରବାରେ ଯୀଶୁ ପବିତ୍ର ଆତ୍ମା ଶକ୍ତି ଏସବୁ ସବୁ କରତେ ଥିଲେ। ଗାଲିଲି ଅଞ୍ଚଳକେ ଘୁରଲେ ଯୀଶୁ ଶିକ୍ଷା ଦେଇ ଜାଗା ଜାଗା ବୁଲତେ ଥିଲେ। ସବୁ ଉହାର ବିଷୟ ଭଲ ବିଷୟ କହିଲେନ୍। ଯୀଶୁ ଯେଉଁ ନାପା ନାଜାରିତୟ ନିଜେ ଛୋଟବେଳାନୁ ରହିତେ ଥିଲେ ସୋଉ ବାଜାରକେ ଗେଲା। ଜିରାଣ ଦିନେ ଓ ଉପବାସ ଜାଗାକେ ଗେଲା। ଉହାର ହାତେ ନାଲ କାନାର ବୟ ସବୁ ସମୟ ପୁରାତନ ନିୟମ ଦିଆଗଲା ଯେନ୍କି ଓ ଜିସାୟ ଭାବବାଦୀ ହେନକାର ବୟକେ ଖୁଲେ ସେଠେନୁ କିଛୁ ଅଂଶକେ ନଖ ହେନକାର ସାମ୍ନାଏ ପଡ଼ଲେ। ଯୀଶୁ ପଡ଼ଲେ ଈଶ୍ୱର ଉହାର ଆତ୍ମା ଆମ୍ହାକେ ଦିଛେ ଯେନ୍କି ଦରିଦ୍ର ହେନକାର ପାସେ ଭଲ ଖବର ପ୍ରଚାର କର। ଜେଲ ଖାନାଏ ରହାକେ ଖୁଲାସ କର। ଅନ୍ଧହେନକେ ଦେଖବାର ବିଷୟ ଆର୍ ହିନ ଚିନ୍ କରବାରକେ ମୁକ୍ତ କରବାର ବିଷୟ ଘୋଷଣା କଲେ। ଏଟା ସଦା ପ୍ରଭୁର ଦୟାର ବଛର। ତାପରେ ଯୀଶୁ କହିଲେ ସବୁ ନଖ ଉହାର ସାମ୍ନାକେ ନଜରାଲେ। ଯୀଶୁ ଯେଉଁ ଅଂଶ ପାଠ କରି କହିଲେ ସେଟା ଖ୍ରୀଷ୍ଟ ଫାର୍ଚା କରିଥିବାର ଉହା ଜାଣି ପାରିଲେନ୍। ଯୀଶୁ କହିଲେ ଆମେ ଯେଉଁ ଭାଖା କରିଛି ଅଖଣୁ ଘଟେ ସବୁ ନଖ ଚମକି ଗେଲିନ୍। ଉହା କହିଲେନ୍ ଏଟା କି ଜୋସେଫେର ବାଟ ନାଇଁ। ତାପରେ ଯୀଶୁ କହିଲେ ଏଟା ସତ ଯେ କଣ ଭାତ ଭାବି ନଜରେ ବାଜାରେ ନେବାର ଯୋଗ୍ୟ ନାଇଁ। ଏଲିଓ ଭାତ ଭାବି ହେନକାର ସମୟ ଇସ୍ରାଏଲ ମଧ୍ୟ ଢେର ରାଣ୍ଡ ଥାଲିନ ହେଲେ ଯୌତବା 3.5 ବର୍ଷର ହେଲେ ନାଇଁ। ସୌତବା ଈଶ୍ୱର ଏଲିଏ ହେନକାର ଇସ୍ରାଏଲ ଥାବା କଣ ରାଣ୍ଡ ପାସ୍କେ ସାହସ ନାଇଁ କରି ଅନ୍ୟ ଗୋଟାକ ଥାବା ରାଣ୍ଡ ପାସ୍କେ ସାହସ କରତେ ଥାଲିନ୍। ଯୀଶୁ କହି ଚେଲା ଲେଖ ଇଲିସାଇ ଭାତ ଭାବି ହେନକାର ସମୟ ଦାତେର ଥାଲେ ଢେର ଇସ୍ରାଏଲ ଥାଲିନ୍ ହେଲେ ଇସ୍ରାଏଲ ଉହାକାର ମଧ୍ୟନୁ କେଉଁ ଭାଲ ଥାଲିନ୍ ନାଇଁ। ଓ ଇସ୍ରାଏଲର ଶତ୍ରୁ ଦେଶ ଏକଟା ସେନାପତି ନାମେର ଦାଦ ରୋଗ ଭାଲ କରିଥାଲେ। ଯେଉଁ ନଖେନ୍ ଯୀଶୁର କଥା ଶୁଣତେ ଥାଲିନ୍ ସବୁ ସବୁ ଜିହୁଦା ଥାଲିନ୍। ତେଣୁ ଉହା ଯେତେବା ଏଟା କହିବାର ଶୁଣିଲିନ୍ ଉହା ଉହାକାର ଉପରେ ବହୁତ ଜୋର ଜୋର ରାଗତେ ଥାଲିନ୍। ନାଜରିତେ ଥାବାନକ ଉପବାସ ଜାଗାନୁ ଯୀଶୁକେ ବାହାରି କରି ମରାବାର ତରେ ଗୋଟାକ ଖାଣକେ ଫିଙ୍କି ଦିବାର ତରେ ସେଠେକେ ଆସିଲିନ୍ ହେଲେ ଯୀଶୁ ନଖେନ୍ କାର ଭିତରେ ଦି পালাই গেলা আর জানরিত বাজার ছাড়ি লেখ। তারপরে যিশু গালিলি অঞ্চলকে গেলা, বহুত লোক ভিড় উহার টিকে আসলেন, যৌন খেন দেখি পারতে থালি নাই, চলি পারতে থালি নাই, শুনি পারতে থালি নাই, উহাকার সঙ্গে উহার ঢের কষ্ট আর সোয়াঙ্গের অকামিয়ান খেনকে আহলেখ। ভূত নাগা নখেনকে যিশু পাশে আনা গেলা, যিশুর আদেশ ভূত হেন নখেন কারঠেনু বাহিরি আসতে থালিন আর ঢের সময় উহা হুড়ি করতে থালিন। উহা ঈশ্বরের বাটে বহুত নখ চমকি রইতে থালিন আর ঈশ্বরের গীত গান করতে থালিন। তারপরে যিশু বারণকে পৌঁছালে, যৌন খেন প্রতীত চেলা কোহা যাতে থালে, চেলা হেন যিশুর সঙ্গে চলতে থালিন আর উহাকার ঠেনু শিখতে থালিন। বাইবলের একটা কাহিনী মাউথ 4:12-25-1-14-35-39-13-21-3-14-30-38-44